ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବନ୍ଧକମୁକ୍ତ କୃଷି ଋଣ ସୀମା 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ମାଲକାନଗିରି ଜିଲ୍ଲାରେ 4,000 କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା, କହିଲେ ମୁଖ୍ୟମନ୍ତ୍ରୀ। ମୋଟୁଠାରୁ ମୟୂରଭଞ୍ଜ ତିରିଙ୍ଗ ପର୍ଯ୍ୟନ୍ତ 6 ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି। 4 ଡିସିମିଲ୍ରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ ବର୍ଗରେ ଗଣତି କରାଯିବ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ। ଏବଂ ରାଜ୍ୟର ହାଇକୋର୍ଟ ସମେତ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହୋଇଛି 4ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ। ଭାରତୀୟ ରିଜର୍ଭ ବ୍ୟାଙ୍କ ବନ୍ଧକମୁକ୍ତ କୃଷି ଋଣ ସୀମା 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛି। ଏବେ ଏହା 1,60,000 ଟଙ୍କା ରହିଛି। ବର୍ଦ୍ଧିତ ସୀମା ଆସନ୍ତା ମାସ 1ରୁ ଲାଗୁ ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କିତ ସୂଚନା ପ୍ରଦାନ କରି କହିଛି, ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି କୃଷକଙ୍କୁ ଅଧିକ ଆର୍ଥିକ ସୁବିଧା ପ୍ରଦାନ କରିବା। କୃଷକଙ୍କର ପରିଚାଳନାଗତ ଏବଂ ବିକାଶମୂଳକ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବା ହେଉଛି ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ। ଏହା ମାଧ୍ୟମରେ ଋଣ ବିତରଣ ଅଧିକ ସୁବ୍ୟବସ୍ଥିତ ହୋଇପାରିବ। କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଋଣ ଗ୍ରହଣ ପ୍ରକ୍ରିୟାର ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ମାଲକାନଗିରି ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ 4,000 କୋଟି ଟଙ୍କା ବ୍ୟୟରେ ସିମେଣ୍ଟ କାରଖାନା ପ୍ରତିଷ୍ଠା ହେବ, ଯାହାଦ୍ୱାରା ଏହା ଶିଳ୍ପ ଜିଲ୍ଲା ଭାବେ ମାନ୍ୟତା ପାଇବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଫଳରେ ଜିଲ୍ଲା 2,000 ଯୁବକ ଯୁବତୀ ନିଯୁକ୍ତି ପାଇବେ। ମାଲକାନଗିରି ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲାର ମୋଟୁଠାରୁ ମୟୂରଭଞ୍ଜ ତିରିଙ୍ଗ ପର୍ଯ୍ୟନ୍ତ 6 ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଜୟପୁରଠାରୁ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ଏକ୍ସପ୍ରେସ୍ ୱେ ହେବ, ଯାହାଦ୍ୱାରା ଏକ ଅର୍ଥନୈତିକ କରିଡର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଅତିକମ୍ରେ 2 ଜଣ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ସ୍ୱାଭିମାନ ଅଞ୍ଚଳରେ ଗୋଟିଏ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଉ ଏକ ପୋଲର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର କରାଯିବ। ଏଥିସହ ଛୋଟ ଛୋଟ ପୋଲ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି,
ମାଲକାନଗିରି ଜିଲ୍ଲାରେ ଅନେକ ପ୍ରୋଜେକ୍ଟ ଗୁଡ଼ିକ ପଡି ରହିଛି, ଯେଉଁଗୁଡ଼ିକ ତାହା ତ୍ୱରାନ୍ୱିତ କରାଯାଇପାରୁ ନାହିଁ ବା ଯଥା ସମୟରେ ତାହା କମ୍ପ୍ଲିଟ୍ ହେଉନାହିଁ, ତାହା ଉପରେ ଆଜି ସମୀକ୍ଷା କରାଗଲା। ବିଶେଷ କରିକି ଆମର ଯେଉଁ ଟ୍ରାଇବାଲ ଡିପାର୍ଟମେଣ୍ଟ ଅଛି, ITDA ଅଛି, ବିଭିନ୍ନ ସ୍କିମ୍ର ଯୋଜନା ଅଛି, ତାକୁ କିଭଳି ଭାବରେ ଯଥା ସମୟରେ କାର୍ଯ୍ୟକାରୀ କରାଯିବ, ଏ ଜିଲ୍ଲାର ସମସ୍ତ ବିକାଶମୂଳକ କାମକୁ ଯଥା ସମୟରେ କରିବା ସହିତ ଏ ଜିଲ୍ଲାକୁ ଆଗଧାଡ଼ିର ଜିଲ୍ଲାମାନଙ୍କର ଭିତରେ ସମକକ୍ଷ କରିବା ପାଇଁ, ଲୋକଙ୍କର ଆର୍ଥିକ ସ୍ଥିତିର ସୁଧାର କେମିତି ଆସିପାରିବ, ସେଥିପାଇଁ ବିଭିନ୍ନ ଯୋଜନା ଗୁଡ଼ିକ ଜୀବନ ଜୀବିକା ଅଛି, ତାକୁ କିଭଳି ଭାବରେ କାର୍ଯ୍ୟକ୍ରମ କରାଯିବ ଏବଂ ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ କାର୍ଯ୍ୟକୁ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା।
ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ବିଭିନ୍ନ ବର୍ଗର ଲୋକେ ଓ ସଂଘର ସଦସ୍ୟମାନେ ନିଜ ନିଜର ଅଭିଯୋଗପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ରାଜ୍ୟରେ ବସୁନ୍ଧରା ଯୋଜନାରେ ପରିବର୍ତ୍ତନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସମ୍ବଲପୁରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି ହୋଇପାରିବ ନାହିଁ। ଅନ୍ୟପକ୍ଷରେ 4 ଡିସିମିଲ୍ରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ ବର୍ଗରେ ଗଣତି କରାଯିବ। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି,
ଯେଉଁମାନଙ୍କର ଜମି ନାହିଁ ତାଙ୍କୁ ଆମେ 4 ଡିସିମିଲ୍ ଦେଉଛୁ, କିନ୍ତୁ ଯେଉଁମାନଙ୍କର କମ୍ ଜମି ଅଛି ସେଥିପାଇଁ ମଧ୍ୟ ଓଡ଼ିଶା ଲ୍ୟାଣ୍ଡ ସେଟେଲମେଣ୍ଟ ଆକ୍ଟର ଧାରା 2କୁ ଆମେ ସଂଶୋଧନ କରିବା ପାଇଁ ଯାଉଛୁ, ଯେଉଁଥିପାଇଁ ପ୍ରୋକ୍ଲାମେସନ୍ ଇସ୍ୟୁ ହେଉଛି 30 ଦିନ ପର୍ଯ୍ୟନ୍ତ, ଯିଏ ଚାହିଁବ ଅବଜେକ୍ସନ୍ ସଜେସନ୍ ଦେଇପାରିବ। ଯାହା ପାଖରେ 4 ଡିସିମିଲ୍ କମ୍ ଜମି ଥିବ ତାକୁ ମଧ୍ୟ ଆମେ ଭୂମିହୀନ ଭାବରେ ଗଣତି କରିବୁ। ଯାହାର 1 ଡିସିମିଲ୍ ଜମି ଅଛି ଉତ୍ତରାଧିକାରୀ ସୂତ୍ରରେ ପାଇଛି, ତାକୁ ଆହୁରି 3 ଡିସିମିଲ୍ ଜମି ଆମେ ଯୋଗେଇବୁ। ଯଦି ସେ ଚାହିଁବ ତାର 1 ଡିସିମିଲ୍କୁ ସରକାର ପାଖରେ ସରେଣ୍ଡର କରିଦେଲେ ନିର୍ଦ୍ଦିଷ୍ଟ ଜାଗାରେ ଆମେ ତାକୁ 4 ଡିସିମିଲ୍ ଜମି ଦେବୁ।
ରାଜସ୍ୱ ବିଭାଗ ପକ୍ଷରୁ ଆର୍ଆଇ ଅମିନମାନଙ୍କୁ ଲ୍ୟାପ୍ଟପ୍ ପ୍ରଦାନ କରାଯିବ। ସେହିପରି ଚାଷୀମାନଙ୍କ ଧାନ କିଣା ବିକା, ଇନ୍ପୁଟ୍ ସବ୍ସିଡି ପ୍ରଦାନ ଓ ରାଜସ୍ୱ ବିଭାଗର ବିଭିନ୍ନ ସେବାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ମନ୍ତ୍ରୀ ଶ୍ରୀ ପୂଜାରୀ। ରିଲିଫ୍ ଶବ୍ଦର ଉଚ୍ଛେଦ ହେବା ନେଇ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ନିମାପଡ଼ା ଜଳସମ୍ପଦ ବିଭାଗ ପକ୍ଷରୁ କୁଶଭଦ୍ରା ନଦୀବନ୍ଧ ଡାହାଣ ପାର୍ଶ୍ୱ 13 କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 5,53,00,000 ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ବନ୍ଧ କାର୍ଯ୍ୟ 6 ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ପରେ ଶ୍ରୀମତୀ ପରିଡ଼ା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଅନୁଷ୍ଠିତ ଏକ ସଚେତନତା ସଭାରେ ଯୋଗ ଦେଇଥିଲେ। ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହେବା ପାଇଁ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏହି ଅବସରରେ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଜି ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ହାଇକୋର୍ଟର 9ଟି କୋର୍ଟରେ ପୂର୍ବାହ୍ନ 11ଟାରୁ ମାମଲାଗୁଡ଼ିକର ଶୁଣାଣି କରାଯାଇଥିଲା। ଲୋକ ଅଦାଲତ ପାଇଁ ପ୍ରାୟ 1.5 ଲକ୍ଷ ମାମଲା ତାଲିକାଭୁକ୍ତ ହୋଇଥିଲା। କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ସମସ୍ତ ତାଲୁକ ଆଇନସେବା କମିଟି ପରିସରରେ ଆଜି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 19,255 ମକଦ୍ଦମାରୁ ସମୁଦାୟ 10,050 ମକଦ୍ଦମାର ଫଇସଲା କରାଯାଇଥିଲା। ଏ ବାବଦରେ 30,06,45,000 ଉର୍ଦ୍ଧ୍ୱ ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନ୍ୟାୟାଳୟ ପରିସରରେ ଜାତୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ 3,322 ମାମଲା ବିଚାର ପାଇଁ ପଞ୍ଜିକୃତ ହୋଇଥିବାବେଳେ 1,834 ମାମଲାର ସମାଧାନ କରାଯାଇଥିଲା। ଜରିମାନା ବାବଦକୁ 1,98,95,697 ଟଙ୍କା ଅର୍ଥରାଶି ସଂଗ୍ରହ କରାଯାଇଥିଲା। ସେହିପରି କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ଲୋକ ଅଦାଲତରେ ସମୁଦାୟ 2,351 ମାମଲାର ଫଇସଲା କରାଯାଇଛି। 24ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ 1,19,24,000 ଟଙ୍କା ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା ସିଭିଲ୍ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶୀପୁର, ପଦ୍ମପୁର ଓ ମୁନିଗୁଡ଼ା କୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ 6,831 ମାମଲାର ଫଇସଲା କରାଯାଇଛି। ଏ ବାବଦକୁ 1,08,00,000 ଉର୍ଦ୍ଧ୍ୱ ଟଙ୍କା ଆଦାୟ କରାଯାଇଛି। ନୟାଗଡ଼ ଜିଲ୍ଲାର ଲୋକ ଅଦାଲତରେ 5ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ 39,40,000 ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି 146ଟି ଦେବାନୀ ମାମଲା, 4,076 ରାଜସ୍ୱ ମାମଲା ଆଦିର ଫଇସଲା କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ମୋଟ 522 ବିଚାରାଧୀନ ମାମଲା ଓ 37ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଲୋକ ଅଦାଲତରେ 124ଟି ମାମଲାର ବିଚାର କରାଯାଇ 47ଟି ମାମଲାର ଫଇସଲା ହୋଇଛି। ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନର ଅବଧିକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ବର୍ଗର ଭୂମିଧାରୀ ଚାଷୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଉଛି। ପିଏମ୍ କିଷାନ ଯୋଜନାରେ ପଞ୍ଜିକୃତ ଥାଇ ମଧ୍ୟ ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଥିବା ହିତାଧିକାରୀମାନଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ସହିତ ଏନ୍ପିସିଆଇ ଅଧୀନରେ ଆଧାର ଲିଙ୍କ୍ କରିବା, ଜମିଜମା ସମ୍ବନ୍ଧୀୟ ତଥ୍ୟ କୃଷକ ଓଡ଼ିଶା ପୋର୍ଟାଲରେ ଅପଡେଟ୍ କରିବା ତଥା ପିଏମ୍ କିଷାନ .gov.in ପୋର୍ଟାଲରେ ଇକେୱାଇସି ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିପାଇଁ ହେଲ୍ପଲାଇନ୍ ନମ୍ଘର 1553333 ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 5 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜନଶୁଣାଣି ହେବ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇବା ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ ସେହିମାନଙ୍କ ପାଇଁ ଶୁଣାଣି ଅନୁଷ୍ଠିତ ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଶକ୍ତି ସଂରକ୍ଷଣ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ପରିବେଶ ସନ୍ତୁଳନ ରଖିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜଳ ସମୃଦ୍ଧମୟ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଶକ୍ତି ସଂରକ୍ଷଣ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ 3 ଗେଟ୍ରୁ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଦେବଗଡ଼ ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି ସଂରକ୍ଷଣ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। 3 ବ୍ଲକ୍ରୁ ଚୟନ ହୋଇଆସିଥିବା 42 ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ ଉଭୟ ବର୍ଗରୁ 14 ପ୍ରକଳ୍ପ ଚୟନ କରାଯାଇଛି। ଜିଲ୍ଲାସ୍ତରରୁ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା 7 ପ୍ରକଳ୍ପ ରାଜ୍ୟସ୍ତରରେ ପ୍ରଦର୍ଶନୀରେ ଭାଗ ନେବେ। ଦେବଗଡ଼ ଜିଲ୍ଲାରେ ଶିଶୁ ଅଧିକାର ତଥା ସରକାରଙ୍କ ବିଭିନ୍ନ ଆଇନ ଅଧିନିୟମ ସମ୍ପର୍କିତ 50 କ୍ଷୁଦ୍ର ଶିଶୁ ଚଳଚ୍ଚିତ୍ର ସ୍ଥାନୀୟ ପ୍ରେକ୍ଷାଳୟରେ ପ୍ରଦର୍ଶିତ କରାଯାଇଛି। ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିଶୁ ଚଳଚ୍ଚିତ୍ର ଉତ୍ସବରେ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଗୁରୁତ୍ୱାରୋପ କରାଯାଇଥିଲା। ବନ୍ଧକମୁକ୍ତ କୃଷି ଋଣ ସୀମା 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ମାଲକାନଗିରି ଜିଲ୍ଲାରେ 4,000 କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା, କହିଲେ ମୁଖ୍ୟମନ୍ତ୍ରୀ। ମୋଟୁଠାରୁ ମୟୂରଭଞ୍ଜ ତିରିଙ୍ଗ ପର୍ଯ୍ୟନ୍ତ 6 ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି। 4 ଡିସିମିଲ୍ରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ ବର୍ଗରେ ଗଣତି କରାଯିବ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ। ଏବଂ ରାଜ୍ୟର ହାଇକୋର୍ଟ ସମେତ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।